ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖିଆ ଖବର। ଇନ୍ଧନ ବ୍ୟବହାର କମାବାର ଲାଗି ଆବାସୀ ଜରିଏ ଭିନ୍ ଭିନ୍ ମାମଲାର ଶୁଣାଣି କରବାରକେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି। ରାଜ୍ୟ ଭରପୁର ମାତ୍ରାଥି ପେଟ୍ରୋଲ ଡିଜେଲ ମହଜୁଦ ଥିବାର କହିଲେ ଆଇଓସିଏଲ ମୁଖ୍ୟ ପ୍ରବନ୍ଧକ। ଆଇବା ମାସ 21 ତାରିଖ ଫେରଗାଏ ହେବା ନିଟ୍ ୟୁଜି ପରୀକ୍ଷା, ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ରାଜ୍ୟ ଆଇବା 30 ତାରିଖ ନୁ ମୂଲ ହେବା ଭୋଟର ତାଲିକା ଥି 3 ଖେପ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ। ଆଉର୍ ରାଜ୍ୟର ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା ବଢ଼ିଲା 2%। ଏଥର ପୁରା ଖବର। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ଭିତରେ ଇନ୍ଧନ ବ୍ୟବହାର କମ୍ କରବାର ଆହ୍ୱାନ ଧରି ସୁପ୍ରିମକୋର୍ଟ ଭିନ୍ ଭିନ୍ ମାମଲାର ଶୁଣାଣି ଆବାସୀ ଜରିଏ କରବାର ଲାଗି ନିଷ୍ପତ୍ତି ନେଇଛନ୍। ଇ ବାବଦେ ସୁପ୍ରିମକୋର୍ଟ ମହାସଚିବ ଭାରତ ପରାସର ଗୋଟିଏ ଇସ୍ତାହାର ଜାରି କରିଛନ୍। ଗାଡ଼ି ମଟର ଇନ୍ଧନର ସର୍ବୋଚ୍ଚ ବ୍ୟବହାରକେ ସୁନିଶ୍ଚିତ କରବାର ଲାଗି କାର୍ ପୁଲିଂ ବ୍ୟବସ୍ଥାକେ ତହକାବାରକେ ବିଚାରପତିମାନେ ସଂକଳ୍ପ ନେଇଥିବା ସୁପ୍ରିମକୋର୍ଟଙ୍କ ତରଫରୁ କୁହାଯାଇଛି। ସୁପ୍ରିମକୋର୍ଟର ଫି ବିଭାଗର 50% କର୍ମଚାରୀମାନଙ୍କୁ ହପ୍ତାହକ 2 ଘରୁ କାମ କରବାରକେ ଲାଗି ଅନୁମତି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନ୍ଧନ ବ୍ୟବହାର କମ୍ କରବାର ଆଉ ଅଦରକାରୀ ଖର୍ଚ୍ଚାକେ ବନ୍ଦ କରବାର ଲାଗି ଦେଇଥିବା ଆହ୍ୱାନକେ ନଜରଥି ରଖିକରି ସୁପ୍ରିମକୋର୍ଟଙ୍କ ତରଫରୁ ଏ ନିଷ୍ପତ୍ତି ନିଆଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ବିଶ୍ୱସ୍ତରଥି ଇନ୍ଧନ ଦାମ ବଢ଼ିଥିବାରୁ ଭାରତର ପେଟ୍ରୋଲ ଆଉ ଡିଜେଲର ଦାମ ସାମାନ୍ୟ ବଢ଼ାଯାଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍। ପେଟ୍ରୋଲ 3.2% ଆଉ ଡିଜେଲ 3.4% ତକ ବଢ଼ାଯାଇଛି। ଦେଶବାସୀଙ୍କୁ ମୁଦ୍ରାସ୍ଫୀତି ଆଉ ଆର୍ଥିକ ଚାପନୁ ସୁରକ୍ଷିତ ରଖବା ଲକ୍ଷ୍ୟ ନେଇକରି ସରକାରୀ କ୍ଷେତ୍ରର ତେଲ କମ୍ପାନୀମାନେ ବହୁତ କ୍ଷତି ସହୁଛନ୍ ବୋଲି ଶ୍ରୀ ରିଜିଜୁ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ଜନକଲ୍ୟାଣ ସହିତ ଆର୍ଥିକ ସ୍ଥିରତାକେ ସନ୍ତୁଳିତ ଢଙ୍ଗେ କାର୍ଯ୍ୟକାରୀ କରାଯାଉଛି ବୋଲି ଶ୍ରୀ ରିଜିଜୁ କହିଛନ୍। ତେଲ କମ୍ପାନୀମାନଙ୍କ ତରଫରୁ ପେଟ୍ରୋଲ ଆଉ ଡିଜେଲ ଦରଥି 3 ବଢ଼ାଯାଇଛି ଆଉ ଇ ଦାମ ଆଷ୍ଠାନୁ ଲାଗୁ ହୋଇଛି। ରାଜ୍ୟ ଭରପୁର ମାତ୍ରାଥି ପେଟ୍ରୋଲ ଡିଜେଲ ରହିଛି ବୋଲି ଆଇଓସିଏଲ୍ର ମୁଖ୍ୟ ପ୍ରବନ୍ଧକ କମଲ ସିଲ୍ କହିଛନ୍। ଭୁବନେଶ୍ୱରଠାରେ ଗୋଟିଏ ସାମ୍ବାଦିକ ସମ୍ମିଳନୀଥି ଅଧ୍ୟକ୍ଷତା କରିକରି ଶ୍ରୀ ସିଲ୍ କହିଛନ୍, ଏହାଦେର ପରିସ୍ଥିତିକେ ନଜରଥି ରଖିକରି ଅତ୍କାନୁ ଅତ୍କା ତେଲ ଆମଦାନୀ ଉପରେ ଜୋର୍ ଦିଆଯାଇଛି। ଗୋଟିଏ ପେଟ୍ରୋଲ ପମ୍ପ ପାଶେ 2-3 ଲାଗି ତେଲ ମହଜୁଦ ଥିସି। ଦେଶେ 2-3 ଭିତରେ ପେଟ୍ରୋଲ ବିକ୍ରି 37% ବଢ଼ିଥିବାର ଶ୍ରୀ ସିଲ୍ ସୂଚନା ଦେଇଛନ୍। ଦରକାରନୁ ଏତକା ତେଲ ନାଇଁ ଘିନ୍ବାରକେ ସେ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛନ୍। ତେଲ ଘିନାଥି ଗ୍ରାହକମାନଙ୍କ ଲାଗି କେନ୍ସି ପ୍ରକାରର କଟକଣା ନାଇଁନ ବୋଲି ଶ୍ରୀ ସିଲ୍ କହିଛନ୍। ସ୍ନାତକ ମେଡିକାଲ ପରୀକ୍ଷା ଲାଗି ଆଇବା ଜୁନ୍ 21 ତାରିଖ ଦିନ ଫେରଘାଏ ନିଟ୍ ୟୁଜି 2026 ପରୀକ୍ଷା ହେବା। ପରୀକ୍ଷା ପରିଚାଳନା ପ୍ରସ୍ତୁତିକୁ ନେଇକରି ଗଲା ରାତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ତରଫରୁ ହେବାରକେ ଥିବାର ପରୀକ୍ଷାର ଠିକ୍ ପରିଚାଳନା ଆଉ ଭିନ୍ ଭିନ୍ ଦିଗ ଉପରେ ବୈଠକଟି ବିସ୍ତୃତ ଆଲୋଚନା କରାଯାଇଛି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକେ ସୂଚନା ଦେଇକରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, ଶିକ୍ଷା କ୍ଷେତ୍ରକେ ସରକାର ପ୍ରାଥମିକତା ଦେବାର ସହିତ ଛାତ୍ରଛାତ୍ରୀମାନଙ୍କ ଲାଗି ସମ୍ବେଦନଶୀଳ ଅଛନ୍। ଫେରଘାଏ ପରୀକ୍ଷା ଲାଗି ଆଇବା ମାସ 14 ତକ ପରୀକ୍ଷାର୍ଥୀମାନେ ପ୍ରବେଶପତ୍ର ପାଇପାରିବେ। ନିଟ୍ ୟୁଜି ପରୀକ୍ଷା ଆଇବା ବଚନ୍ ଓଏମ୍ଆର୍ ଆଧାରିତ ମୋଡ୍ ବଦଳେ କମ୍ପ୍ୟୁଟର ଆଧାରିତ ସିବିଟି ମୋଡ୍ଥି କରାଯିବା। ଏନ୍ଟିଏଥି ସଂସ୍କାରର ଆବଶ୍ୟକତା ରହିଛି ଆଉ ଭବିଷ୍ୟତଥି ଏନ୍ତା ଅନିୟମିତତା ରୋକବାର ଲାଗି ଅତ୍କା କଡ଼ା ପଦକ୍ଷେପ ଗ୍ରହଣ କରାଯିବା ବୋଲି ଶ୍ରୀ ପ୍ରଧାନ କହିଛନ୍। ପ୍ରଶ୍ନପତ୍ର ଲିକ୍ ଆଗନୁ ହୋଇଥିବାର ଇ ପରୀକ୍ଷାର ସିବିଆଇ ତଦନ୍ତ ଉପରେ ଶ୍ରୀ ପ୍ରଧାନ କହିଛନ୍,
सीबीआई तह तक जाएगी, कहां वो कमांड चेन पे ब्रीच हुई है। राधाकृष्ण कमेटी को पूरा पालन करने के उपरांत भी कहां वो ब्रीच हुई है, उस ब्रीच को मेरा पूरा विश्वास है सीबीआई के ऊपर। सरकार की पूरा नेतृत्व सभी विभाग उसमें से गंभीरता चीज को लेते हुए शीर्ष तो नेतृत्व उसके लिए खूब दायित्व लिया है, चिंता कर रहा है। हम इस बार माल प्रैक्टिस होने नहीं देंगे।
ଗଲାକାଲି ହୋଇଥିବା ବୈଠକଟି ଉଚ୍ଚଶିକ୍ଷା ସଚିବ, ସ୍କୁଲ ଶିକ୍ଷା ସଚିବ, ଏନ୍ଟିଏର ମହାନିର୍ଦ୍ଦେଶକ, ସିବିଏସ୍ଇ ଅଧ୍ୟକ୍ଷ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଆଉ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସହିତ ଅଲଗା ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଏନ୍ଟିଏ ତରଫରୁ ପରିଚାଳନା କରାଯାଉଥିବା ଇ ପରୀକ୍ଷା ଆଗରୁ ଗଲା 3 ହୋଇଥିବା ବେଳେ ପ୍ରଶ୍ନପତ୍ର ଲିକ୍ ଲାଗି ଇତାକେ ବାତିଲ କରାଯାଇଛି। ରାଜ୍ୟ ଆଇବା 30 ତାରିଖନୁ ଭୋଟର ତାଲିକାଥି 3 ଖେପ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ମୂଲ ହେବା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ କହିଛନ୍। ଭୁବନେଶ୍ୱର ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ହୋଇଥିବା ସାମ୍ବାଦିକ ସମ୍ମିଳନୀଥି ପ୍ରତିକ୍ରିୟା ରଖିକରି ଶ୍ରୀ ଗୋପାଳନ କହିଛନ୍, ପ୍ରସ୍ତୁତି, ପ୍ରଶିକ୍ଷଣ ଆଉ ମୁଦ୍ରଣ କାମ ଆଇବା 20-29 ତାରିଖ ତକ୍ ଚାଲ୍ବା। ଏହାଦେ ଓଡ଼ିଶାନ 3,34,00,000 ଭୋଟର ରହିଛନ୍। ଭୋଟର ତାଲିକାନୁ 9,00,000 ନୁ ଏତକା ଭୋଟର ବାଦ ପଡ଼ିଛନ୍। ଇ ସମୟ ଭିତରେ 94.61% ମେପିଂ ଶେଷ ହୋଇଛି। ଏସ୍ଆଇଆର୍ ଲାଗି 45,255 ବୁଥ୍ କରାଯିବା। ଆଇବା ମାସ 30 ତାରିଖ ନୁ ବୁଥ୍ ସ୍ତରୀୟ ଅଧିକାରୀମାନେ ଘର ଘର ଯାଇକରି ସର୍ଭେ କରିବେ ବୋଲି ଶ୍ରୀ ଗୋପାଳନ କହିଛନ୍।
କାହାର ବୟସ ମ୍ୟାଚ୍ ହଉନି, କାହାର ଆମ ପାଖରେ ମାଙ୍କର ନାଁ ନାହିଁ, ସେ ମାଙ୍କ ସହିତ ଲିଙ୍କ ହେଇଛି, ଏମିତି କେତେଟା ଲଜିକାଲ ଏରର୍ସ ପଏଣ୍ଟ ଆଉଟ୍ କରାଯାଇଛି। ସେ ଲଜିକାଲ ଏରର୍ ଗୁଡା ସୁଦ୍ଧା ସେଇଟା ବିଏଲ୍ଓ ଯେତେବେଳେ ଘର ଘରକୁ ବୁଲିବେ ସେଇଟାକୁ ସ୍ପଷ୍ଟୀକରଣ କରି ଆଣିବେ। ବର୍ତ୍ତମାନ ରାଜ୍ୟରେ 33,123 ବୁଥ୍ ଅଛି, ଏଥିରେ ଆହୁରି 7,132 ବୁଥ୍ ଆଡ୍ ନୂଆରେ ସୃଷ୍ଟି ହେବ। ତେଣୁ ଟୋଟାଲି ଯେତେବେଳେ ଏସ୍ଆଇଆର୍ ସରିଯିବ ରାଜ୍ୟରେ 45,255 ବୁଥ୍ସ ରହିବ।
ଭାରତୀୟ ନିର୍ବାଚନ ଆୟୋଗଙ୍କ ତରଫ ଓଡ଼ିଶା ସହିତ 16 ରାଜ୍ୟ ଆଉ 3 କେନ୍ଦ୍ରଶାସିତ ଅଞ୍ଚଳ ଏସ୍ଆଇଆର୍ କାର୍ଯ୍ୟକ୍ରମ ମୂଲ ହେବା ବୋଲି ଗଲାକାଲି ବିଜ୍ଞପ୍ତି ବାହାରିଥିଲା। ରାଜ୍ୟର ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତାକେ ରାଜ୍ୟ ସରକାର 2% ବଢ଼େଇଛନ୍। ଇ ବାବଦେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଘୋଷଣା କରିଛନ୍। ଏଥିଲାଗି ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା 58%ରୁ 60%କେ ବଢ଼ିଛି। ଇଟା 2026 January 1 ପିଛିଲା ଭାବେ ଲାଗୁ ହେବା ଆଉ ଇ ମେ ମାସର ଦରମାଥି ନଗଦ ଆକାରରେ ମିଲ୍ବା। ଇତାର ସହିତ ପେନ୍ସନ୍ ଭୋଗୀମାନଙ୍କର ଟିଆଇ ବିଲ୍ 2% ବଢ଼ାଯାଇଛି। ଇ ନିଷ୍ପତ୍ତି ଲାଗି ରାଜ୍ୟର ପାଖାପାଖି 8.5 ଲକ୍ଷ ସରକାରୀ କର୍ମଚାରୀ ଆଉ ପେନ୍ସନ୍ ଭୋଗୀ ଉପକୃତ ହେବେ। ରାଜସ୍ୱ ପ୍ରଶାସନ ଅଧୀନତି କାମ କରୁଥିବା ମନ୍ତ୍ରଣାଳୟ କର୍ମଚାରୀ ଆଉ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କର ବଦଲି ଆଉ ରୋଟେସନ୍ ପ୍ରକ୍ରିୟାକେ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାର ଲାଗି ସବୁ ଜିଲ୍ଲାପାଳମାନଙ୍କୁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫ ନିର୍ଦ୍ଦେଶ ଜାରି କରାଯାଇଛି। ଇ ବାବଦେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଜରିଏ ଜଣାଇ ଦେଇଛନ୍। ରାଜସ୍ୱ ବିଭାଗ ତରଫ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ବିଭାଗ ନ କାମ କରୁଥିବାର ଭିନ୍ ଭିନ୍ କର୍ମଚାରୀମାନେ ଗୋଟିଏ କାର୍ଯ୍ୟାଳୟନୁ 3 ଅତକା ସମୟ ଧରିକରି କାର୍ଯ୍ୟରତ ଅଛନ୍। ସେମାନଙ୍କର ବଦଲି ଆଉ ରୋଟେସନ୍ କରବାରକେ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳ, ଉପଜିଲ୍ଲାପାଳ, ବ୍ଲକ ଆଉ ତହସିଲ କାର୍ଯ୍ୟାଳୟ ପ୍ରଶାସନିକ ସ୍ୱଚ୍ଛତା ଆଉ ପାରଦର୍ଶିତା ବଜାୟ ରଖବାର ଏତାର ମୂଲ ଉଦ୍ଦେଶ୍ୟ। ସବୁ ଜିଲ୍ଲାପାଳମାନଙ୍କୁ ଆଇବା June 15 ତକ ସବୁ ବଦଲି ଆଉ ରୋଟେସନ୍ ପ୍ରକ୍ରିୟା ଶେଷ କରବାରକେ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ପୁରୀ ରଥଯାତ୍ରାକେ ଶାନ୍ତି ଶୃଙ୍ଖଳାର ସହିତ କରବାର ଲାଗି ଆଜ୍ ପୁରୀ ଟାଉନ୍ ହଲ୍ନ ଜିଲ୍ଲା ପ୍ରଶାସନ ତରଫ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କର ସାଙ୍ଗେ ଗୋଟିଏ ସମନ୍ୱୟ ବୈଠକ ହୋଇଯାଇଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବୈଠକଟି ଅଧ୍ୟକ୍ଷତା କରିକରି ସ୍ୱେଚ୍ଛାସେବୀମାନଙ୍କର ନିଷ୍ଠାପର ସେବାକେ ପ୍ରଶଂସା କରବାର ସହିତ ଇ ବଛର ବିଲ୍ ସେବା ଯୋଗାଇ ଦେବାରକେ ଅନୁରୋଧ କରିଛନ୍। ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ, ପିଇବାର ପାଇନ ବଣ୍ଟନ, ପରିମଳ ଆଉ ଶାନ୍ତି ଶୃଙ୍ଖଳା ରକ୍ଷା ବାଗିର ଭିନ୍ ଭିନ୍ ବିଷୟ ଉପରେ ବୈଠକଟି ଆଲୋଚନା ହୋଇଛି। ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା ଆଉ ନେଦରଲ୍ୟାଣ୍ଡ ସରକାରଙ୍କ ମିଳିତ ସହଯୋଗଟି ଆଜ୍ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷନ ସମ୍ବଲପୁର, ଦେବଗଡ଼ ଆଉ ବରଗଡ଼ ଜିଲ୍ଲାର ହିତାଧିକାରୀମାନଙ୍କ ସହିତ ଘରୋଇ ହିଂସା ସମାଧାନ କିଣିକି ଗୋଟିଏ ପରାମର୍ଶ ବୈଠକ ହୋଇଯାଇଛି। ବୈଠକଟି ପୁଲିସ, ଡାକ୍ତର, ଆଇନଜୀବୀ, ଅଧ୍ୟାପକ, ଆଶା ଦିଦି, ଅଙ୍ଗନବାଡ଼ି କର୍ମୀ, ସଖୀ କେନ୍ଦ୍ର ଆଉ ସଖୀ ସଦନ ସଂଯୋଜିକା ଆଉ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗଦେଇକରି ମହିଳା ହିଂସା ରୋକବାର ଉପରେ ମତ ରଖିଥିଲେ। ଗୁଜରାଟର ଅହମ୍ମଦାବାଦ ନ ହେବାରକେ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ଆଗନୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏସ୍ଏଆଇ ତରଫ ସାରା ଦେଶେ ଜନସମ୍ପୃକ୍ତି ଅଭିଯାନ ମୂଲ ହୋଇଛି। ଖେଲୱାଡ଼ ମନୋଭାବ, ସୃଜନଶୀଳତା ଆଉ ଯୁବ ଅଂଶଗ୍ରହଣକେ ତହକାବା ଲକ୍ଷ୍ୟ ନେଇକରି ଏହି ପଦକ୍ଷେପ ନିଆଯାଇଛି। ଅଭିଯାନର ଅଂଶ ହିସାବେ ଅଂଶଗ୍ରହଣକାରୀମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ମଶାଲ ଡିଜାଇନ୍ ପ୍ରତିଯୋଗିତା, ସିଡବ୍ଲ୍ୟୁଜି ରିଲ୍ ଚ୍ୟାଲେଞ୍ଜ ଆର୍ କ୍ୱିଜ୍ଟି ଭାଗ ନେଇପାରିବେ। ପ୍ରତିଯୋଗିତା ଲାଗି ମାଇ ଭାରତ ପୋର୍ଟାଲ ଉପଭୋକ୍ତାମାନଙ୍କର ଲାଗି ଖୋଲାଯାଇଛି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭାରତକେ ଆଇବାର ଲାଗି ପାଗ ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଇବା କାଲି ତକ୍ ଦକ୍ଷିଣ ବଙ୍ଗୋପସାଗର ଆଉ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଇଲାକାକେ ମୌସୁମୀ ପହଞ୍ଚବାର ସମ୍ଭାବନା ଅଛି। ଆଇବା 24 ଭିତରେ ଚଡ଼କ ମାରିକରି ବର୍ଷା ହେବା ବୋଲି ରାଜ୍ୟର ପାଖାପାଖି ସବୁ ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଗଲା 24 ଭିତରେ ବଲାଙ୍ଗୀର ଜିଲ୍ଲାର ପାଟନାଗଡ଼ ସବୁନୁ ଅତକା 23 mm ବର୍ଷା ରେକର୍ଡ କରାଯାଇଛି। ରାଜ୍ୟ ଭରପୁର ମାତ୍ରାଥି ପେଟ୍ରୋଲ ଡିଜେଲ ମହଜୁଦ ଥିବାର କହିଲେ ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ। आइबा मास 21 तारीख फेरगाय हेबा नीट यूजी परीक्षा सूचना देले केन्द्र शिक्षामंत्री और राज्य सरकारी कर्मचारी मानकर महंगा भत्ता बढ़ला 2%। आज आंचलिक खबर इनु शेष होला। जुहार।